ହ୍ୟାଲୋ, ମୁଁ ସୁଜାତା ମିଶ୍ର କହୁଛି ସୁକବାହାରୁ 66 ନମ୍ବର ୱାର୍ଡରୁ। ଆମର ଏପଟେ ପାଣି ଅସୁବିଧାରେ ବି ଅସୁବିଧା ହେଉଛି ଅର୍ ବିଭିନ୍ନ ପ୍ରକାର ଅଳିଆ ଅର୍ଦ୍ଦମା ବାହାରେ ପକେଇଲେ ବି ଲୋକମାନଙ୍କୁ ବିଏମ୍ସି ତରଫରୁ ସୂଚନା ଦେଇକି କୁହାହଉଛି ଅଳିଆ ଆସିକି ନିଅନ୍ତୁ ବୋଲି। ସେମାନେ ବି ଠିକ ସେ ସଫା କରୁନାହାନ୍ତି କି ନେଉନାହାନ୍ତି, ବା ସଫା କଲେ ବି ବହୁତ ଲେଟ୍ରେ ବି ଆସୁଛନ୍ତି, କଥା ବି ଶୁଣୁନାହାନ୍ତି। ଡ୍ରେନ୍ ପାଇଁ ଡ୍ରେନ୍ ଆବର୍ଜନା, ଡ୍ରେନ୍ରେ ସବୁତକ ଆବର୍ଜନା ପକାଉଛନ୍ତି ଖୋଲା ଥିବାରୁ। ଦୟାକରି ଏତିକି ଅନୁରୋଧ କରୁଛି ଯେ ପାଣି ଆଉ ଡ୍ରେନ୍ ପାଇଁ ସ୍ଲାବ୍ ଏତିକି ଉପଯୁକ୍ତ କରନ୍ତୁ।